ହ୍ୟାଲୋ, ହଁ ମାମା ନାୟକ, ମୁଁ 66 ୱାର୍ଡରୁ କହୁଛି, ସତ୍ୟନଗର। ଏଇଠି ବେଶୀ କୁକୁର ମାନେ ପିଲାମାନଙ୍କୁ ଚୋବଉଛନ୍ତି, ଲୋକମାନଙ୍କୁ ବି ଚୋବଉଛନ୍ତି। ଡ୍ରେନରେ ପାଣି ଯାଉନି, ମଇଳା ବି ପଡ଼ିଥାଉଛି, ସେ ମଶା ମାଛି ହେଇକି ପିଲାମାନଙ୍କ ଜ୍ୱର ରୋଗ ହଉଛି।